ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଷ୍ଟାର୍ଟଅପ୍ ଇଣ୍ଡିଆକୁ ଆଜି ପୁରିଲା 10 ବର୍ଷ। ନୂଆଦିଲ୍ଲୀରେ ଉଦ୍ୟୋଗୀମାନଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଅର୍ଥନୀତି ପାଇଁ ଭାରତ ଏକ ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ୍ ସାଜିଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ରିପୋର୍ଟ। ରେଳଯାତ୍ରୀ ସେବା ସୁଗମ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି କେତେକ ବନ୍ଦେ ଭାରତ ସୁପର ଏକ୍ସପ୍ରେସ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ସମୟସୀମା ବୃଦ୍ଧି କଲେ ନିର୍ବାଚନ କମିଶନ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 7 ୱିକେଟ୍ରେ ପରାସ୍ତ କଲା ୟୁପି ୱାରିୟର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପର 10 ବର୍ଷ ପାଳନ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଭାରତର ଭାଇବ୍ରାଣ୍ଟ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ର ସଦସ୍ୟମାନଙ୍କ ସହିତ ଆଲୋଚନା କରିବେ। ଚୟନ ହୋଇଥିବା ଷ୍ଟାର୍ଟଅପ୍ ପ୍ରତିନିଧିମାନେ ସେମାନଙ୍କ ଉଦ୍ୟୋଗ ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2016 ଜାନୁଆରୀ 16 ତାରିଖରେ ନବସୃଜନକୁ ପୋଷଣ କରିବା, ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରିବା ତଥା ନିବେଶ ଚାଳିତ ଅଭିବୃଦ୍ଧିକୁ ସକ୍ଷମ କରିବା ଉଦ୍ଦେଶ୍ୟରେ ଜାତୀୟ କାର୍ଯ୍ୟକ୍ରମ ଭାବରେ ଷ୍ଟାର୍ଟଅପ୍ ଇଣ୍ଡିଆର ଶୁଭାରମ୍ଭ କରିଥିଲେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଭାରତକୁ ଚାକିରି ଖୋଜୁଥିବା ଲୋକଙ୍କ ପରିବର୍ତ୍ତେ ନିଯୁକ୍ତି ସୃଷ୍ଟିକାରୀଙ୍କ ଦେଶରେ ପରିବର୍ତ୍ତନ କରିବା। ଗତ ଦଶନ୍ଧି ମଧ୍ୟରେ ଷ୍ଟାର୍ଟଅପ୍ ଇଣ୍ଡିଆ ଭାରତର ଅର୍ଥନୈତିକ ଏବଂ ନବସୃଜନ ସ୍ଥାପତ୍ୟର ମୂଳଦୁଆ ଭାବରେ ଉଭା ହୋଇଛି। ଏହା ସଂସ୍ଥାଗତ କାର୍ଯ୍ୟକଳାପକୁ ମଜବୁତ କରିବା ସହ ପୁଞ୍ଜି ଏବଂ ପରାମର୍ଶଦାତାଙ୍କ ପାଇଁ ସହଜ ସାବ୍ୟସ୍ତ ହୋଇଥିବାବେଳେ ଭୌଗୋଳିକ କ୍ଷେତ୍ରରେ ଷ୍ଟାର୍ଟଅପ୍ ସଫଳ ସାବ୍ୟସ୍ତ ହୋଇଛି। ଏହି ସମୟରେ ଭାରତ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ରେ ଅଭୂତପୂର୍ବ ବିକାଶ ଘଟିଛି ଏବଂ ସାରା ଦେଶରେ 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସ୍ୱୀକୃତି ପାଇଛି। ଏହି ଉଦ୍ୟୋଗଗୁଡ଼ିକ ନିଯୁକ୍ତି ସୃଷ୍ଟି, ନବସୃଜନ ସମ୍ଭଳିତ ଆର୍ଥିକ ଅଭିବୃଦ୍ଧି ଏବଂ ବିଭିନ୍ନ କ୍ଷେତ୍ରରେ ଘରୋଇ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। 2030 ସୁଦ୍ଧା ଭାରତ 7.3 ଟ୍ରିଲିୟନ୍ ଡଲାର ଅର୍ଥନୀତି ଏବଂ ବିକଶିତ ଭାରତ 2047 ବ୍ୟାପକ ଦୃଷ୍ଟିକୋଣ ଆଡ଼କୁ ଅଗ୍ରସର ହେଉଥିବାରୁ ଷ୍ଟାର୍ଟଅପ୍ଗୁଡ଼ିକ ଦେଶର ବିକାଶ ରାସ୍ତାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ରହିଛନ୍ତି। ଭାରତ ବିଶ୍ୱ ଅର୍ଥନୀତି ପାଇଁ ଏକ ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ୍ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି IMF କହିଛି। IMF ସୂଚନା ଅନୁଯାୟୀ ଦେଶର ତୃତୀୟ ତ୍ରୈମାସିକରେ ଆର୍ଥିକ ଅଭିବୃଦ୍ଧି ଆକଳନଠାରୁ ଅଧିକ ରହିଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ IMF ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଜୁଲି କୋଜାକ୍ କହିଛନ୍ତି, ଭାରତର ଅଭିବୃଦ୍ଧି ଦୃଢ଼ ରହିଛି ଏବଂ ଏହା ଦୃଢ଼ ଘରୋଇ ବ୍ୟବହାର ଯୋଗୁଁ ସମ୍ଭବ ହୋଇପାରିଛି। ପୂର୍ବରୁ IMF 2025-26 ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି 6.6% ହେବ ବୋଲି ଆକଳନ କରିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସାମ୍ପ୍ରତିକ ପ୍ରଦର୍ଶନ ନେଇ IMF ଏହାର ପୂର୍ବାନୁମାନକୁ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଆସନ୍ତା ସପ୍ତାହରେ IMF ବିଶ୍ୱ ଅର୍ଥନୀତି ଆଉଟ୍ଲୁକ୍ ଅପଡେଟ୍ରେ ଭାରତର ଅଭିବୃଦ୍ଧି ସମ୍ପର୍କରେ ରିପୋର୍ଟ ପ୍ରକାଶ କରିବ। ସାମଗ୍ରିକ ଭାବେ IMF ଭାରତର ଅର୍ଥନୀତି ପ୍ରତି ସକାରାତ୍ମକ ରହିଛି ଏବଂ ବିଶ୍ୱ ଅନିଶ୍ଚିତତା ମଧ୍ୟରେ ବିଶ୍ୱ ଅର୍ଥନୀତି ଅଭିବୃଦ୍ଧିକୁ ସମର୍ଥନ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ହାଓଡ଼ା, ପଶ୍ଚିମବଙ୍ଗ ଏବଂ ଆସାମର କାମାକ୍ଷାକୁ ସଂଯୋଗ କରୁଥିବା ନୂତନ ଡିଜାଇନ୍ର ବନ୍ଦେ ଭାରତ ସ୍ଲିପର ଏକ୍ସପ୍ରେସ୍ ସମେତ ଅନେକ ନୂତନ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଆସନ୍ତାକାଲି ଶୁଭାରମ୍ଭ ହେବାକୁ ଥିବା ଅନ୍ୟ ଟ୍ରେନ୍ଗୁଡ଼ିକ ମଧ୍ୟରେ ନ୍ୟୁ ଜଲପାଇଗୁଡ଼ି ନାଗରକୟଲ ଅମୃତ ଭାରତ ଏକ୍ସପ୍ରେସ୍, ନ୍ୟୁ ଜଲପାଇଗୁଡ଼ି ତିରୁଚିରାପଲ୍ଲୀ ଅମୃତ ଭାରତ ଏକ୍ସପ୍ରେସ୍, ଅଲିପୁରଦ୍ୱାର SMBT ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ୍, ଅଲିପୁରଦ୍ୱାର ମୁମ୍ବାଇ ପାନଭେଲ ଅମୃତ ଭାରତ ଏକ୍ସପ୍ରେସ୍, ରାଧିକାପୁର SMBT ବେଙ୍ଗାଲୁରୁ ମେଲ୍ ଏକ୍ସପ୍ରେସ୍ ଏବଂ ବାଲୁରଘାଟ SMBT ବେଙ୍ଗାଲୁରୁ ମେଲ୍ ଏକ୍ସପ୍ରେସ୍ ରହିଛି। ଏହିସବୁ ଟ୍ରେନ୍ଗୁଡ଼ିକ ପଶ୍ଚିମବଙ୍ଗ, ଆସାମ, ବିହାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ମଧ୍ୟରେ ଯାତ୍ରୀ ସେବାକୁ ଉନ୍ନତ କରିବ। ଆସନ୍ତା ରବିବାର ଦିନ ପ୍ରଧାନମନ୍ତ୍ରୀ ହାଓଡ଼ା ଆନନ୍ଦ ବିହାର ଟର୍ମିନାଲ ଅମୃତ ଭାରତ ଏକ୍ସପ୍ରେସ୍, ସିଆଲଦା ବାରାଣାସୀ ଅମୃତ ଭାରତ ଏକ୍ସପ୍ରେସ୍ ଏବଂ ସାନ୍ତ୍ରାଗାଛି ତାମ୍ବରମ ଅମୃତ ଭାରତ ଏକ୍ସପ୍ରେସ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନ୍ଗୁଡ଼ିକ ଜରିଆରେ ଯାତ୍ରୀମାନେ ପୂର୍ବାପେକ୍ଷା କମ୍ ସମୟ ମଧ୍ୟରେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚପାରିବେ। ଏହିସବୁ ନୂତନ ଟ୍ରେନ୍ ଚଳାଚଳ ଫଳରେ ଆସାମର କାମରୁପ ମେଟ୍ରୋପଲିଟାନ୍ ଏବଂ ବୋଙ୍ଗାଇଗାଓଁ ଓ ପଶ୍ଚିମବଙ୍ଗର କୁଚବିହାର, ଜଲପାଇଗୁଡ଼ି, ମାଲଦା, ମୁର୍ଶିଦାବାଦ, ପୂର୍ବ ବର୍ଦ୍ଧମାନ, ହୁଗଲି ଏବଂ ହାଓଡ଼ା ଭଳି ଜିଲ୍ଲାଗୁଡ଼ିକରେ ବାଣିଜ୍ୟ, ପର୍ଯ୍ୟଟନ ଏବଂ ସାମାଜିକ ଆର୍ଥିକ ବିକାଶ ମଧ୍ୟ ତ୍ୱରାନ୍ୱିତ ହୋଇପାରିବ। ନିର୍ବାଚନ କମିଶନ ଗୋଆ, ଲାକ୍ଷାଦ୍ୱୀପ, ରାଜସ୍ଥାନ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗରେ ଭୋଟର ତାଲିକାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ସମୟସୀମା ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି, ଫଳରେ ଭୋଟରମାନେ ଚଳିତ ମାସ 19 ତାରିଖ ପର୍ଯ୍ୟନ୍ତ ଦାବି ଏବଂ ଆପତ୍ତି ଦାଖଲ କରିପାରିବେ। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ପତ୍ର ଜରିଆରେ ନିର୍ବାଚନ କମିଶନ କହିଛନ୍ତି, ବିଭିନ୍ନ ପ୍ରାସଙ୍ଗିକ କାରଣଗୁଡ଼ିକୁ ବିଚାର କରି ସମୟସୀମା ବୃଦ୍ଧି କରାଯାଇଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ହଜ୍ ଯାତ୍ରୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କଠାରୁ ବିଭିନ୍ନ ପ୍ରକାର ଔପଚାରିକତା ପୂରଣ କରିବା ପାଇଁ ଅତିରିକ୍ତ ସମୟ ଦେବା ନିମନ୍ତେ ଆବେଦନ ପାଇବା ପରେ ଏକ ପରାମର୍ଶବଳୀ ଜାରି କରାଯାଇଛି। ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ ଚଳିତ ମାସର 25 ତାରିଖ ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଇଛି, ଯାହାଫଳରେ ନାନା ଆବଶ୍ୟକତା ପୂରଣ କରାଯାଇପାରିବ ଏବଂ କୌଣସି ପରିସ୍ଥିତିରେ ଆଉ ସମୟ ବୃଦ୍ଧି କରାଯିବ ନାହିଁ। ଏହି ବର୍ଦ୍ଧିତ ସମୟ ମଧ୍ୟରେ ହଜ୍ ଯାତ୍ରୀମାନଙ୍କୁ ତୀର୍ଥଯାତ୍ରା ପାଇଁ ବୁକିଂ ପ୍ରକ୍ରିୟା ସମାପ୍ତ ସହ ସେମାନଙ୍କ ବୈଧ ପାସ୍ପୋର୍ଟ ଭାରତୀୟ ହଜ୍ କମିଟି କିମ୍ବା ହଜ୍ ଗୋଷ୍ଠୀ ଆୟୋଜକଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ। ସୂଚନା ଅନୁଯାୟୀ 25 ତାରିଖ ସୁଦ୍ଧା ହଜ୍ ଯାତ୍ରୀମାନଙ୍କୁ ନୁସୁକ୍ ପୋର୍ଟାଲରେ ବୋର୍ଡିଂ ନିଶ୍ଚିତ କରିବାକୁ ପଡ଼ିବ। ଭାରତର ବିଦ୍ୟୁତ୍ ଉତ୍ପାଦନ କ୍ଷମତା 510 ଗିଗାୱାଟ୍କୁ ବୃଦ୍ଧି ପାଇଛି। କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହର ଲାଲ କହିଛନ୍ତି, 2014ରେ ଦେଶର ବିଦ୍ୟୁତ୍ ଉତ୍ପାଦନ 249 ଗିଗାୱାଟ୍ ଥିଲା। ନୂଆଦିଲ୍ଲୀରେ ଭାରତ ବିଦ୍ୟୁତ୍ ସମ୍ମିଳନୀ 2026ର ପ୍ରାରମ୍ଭିକ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ଭାରତ ନିର୍ଭରଯୋଗ୍ୟତା, ସୁଗମତା ଏବଂ ସ୍ଥିରତା ଦ୍ୱାରା ନିର୍ଦ୍ଧାରିତ ଶକ୍ତି ସମ୍ବଳର ନୂତନ ଯୁଗରେ ପ୍ରବେଶ କରିଛି। ଭାରତ ବିଦ୍ୟୁତ୍ ସମ୍ମିଳନୀ 2026 ବିଦ୍ୟୁତ୍ ଏବଂ ବିଦ୍ୟୁତ୍ କ୍ଷେତ୍ର ପାଇଁ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ। ଏହି କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ମାସରେ ନୂଆଦିଲ୍ଲୀରେ 19-22 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେଲ୍ ଆଭିଭ୍ରେ ଥିବା ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଇସ୍ରାଏଲ୍କୁ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି। ସମ୍ପୃକ୍ତ ଅଞ୍ଚଳରେ ପରିସ୍ଥିତି ଜଟିଳ ରହିଥିବାରୁ ଦୂତାବାସ ପକ୍ଷରୁ ସମସ୍ତ ଯାତ୍ରା ଏଡ଼ାଇବାକୁ କୁହାଯାଇଛି। ଦୂତାବାସ ପକ୍ଷରୁ ବର୍ତ୍ତମାନ ଇସ୍ରାଏଲ୍ରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବା ଏବଂ ଇସ୍ରାଏଲ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ନାଗରିକମାନଙ୍କ ପାଇଁ ଦୂତାବାସର 24 ଘଣ୍ଟିଆ ସହାୟତା ଟେଲିଫୋନ୍ ନମ୍ଘର ଜାରି କରାଯାଇଛି। ସେହି ନମ୍ଘରଗୁଡ଼ିକ ହେଉଛି 972547527111 ଏବଂ ଅନ୍ୟ ନମ୍ଘରଟି ହେଉଛି 972543278392। ସରସ୍ୱତୀ ପୂଜାକୁ ଦୃଷ୍ଟିରେ ରଖି ଜାତୀୟ ପରୀକ୍ଷଣ ସଂସ୍ଥା NTA ଆସନ୍ତା 23 ତାରିଖରେ ପଶ୍ଚିମବଙ୍ଗରେ ହେବାକୁ ଥିବା JEE ମୁଖ୍ୟ ପରୀକ୍ଷାର ପ୍ରଥମ ଅଧିବେଶନକୁ ଘୁଞ୍ଚାଇ ଦେଇଛି। ପରୀକ୍ଷା ଦେବାକୁ ଥିବା ସମସ୍ତ ପ୍ରାର୍ଥୀଙ୍କୁ ଅନ୍ୟ ଏକ ପରୀକ୍ଷା ତାରିଖ ସମ୍ବନ୍ଧରେ ଜଣାଇ ଦିଆଯିବ। ସାମାଜିକ ପୋଷ୍ଟରେ NTA ପକ୍ଷରୁ କୁହାଯାଇଛି, ପଶ୍ଚିମବଙ୍ଗର ପ୍ରାର୍ଥୀମାନଙ୍କଠାରୁ ସରସ୍ୱତୀ ପୂଜା ପାଳନ ନେଇ ଅନେକ ଆବେଦନ ମିଳିବା ପରେ ପରୀକ୍ଷା ତାରିଖ ପରିବର୍ତ୍ତନ ଲାଗି ନିଷ୍ପତ୍ତି ନିଆଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ ଆରବ ସାଗରରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ନିକଟରେ ଭାରତୀୟ ଜଳସୀମା ଭିତରେ 9 ଜଣ କର୍ମଚାରୀଙ୍କ ସହିତ ଏକ ପାକିସ୍ତାନୀ ମାଛଧରା ଡଙ୍ଗାକୁ ଠାବ କରିଛି। ଭାରତୀୟ ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ ବୁଧବାର ଦିନ ଅଲ୍ ମଦିନା ନାମକ ପାକିସ୍ତାନୀ ଡଙ୍ଗାଟିକୁ ଦେଖାଯାଇଥିଲା। ଏବେ କିଛି ଖେଳ ଖବର।
ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଗତକାଲି ରାତିରେ ନଭି ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ କ୍ରୀଡ଼ା ଏକାଡେମୀରେ ୟୁପି ୱାରିୟର 7 ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 161 ରନ୍ ସଂଗ୍ରହ କରିଥିଲା। ଜବାବରେ ୟୁପି ୱାରିୟର୍ସ 11ଟି ବଲ୍ ଏବଂ 7ଟି ୱିକେଟ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ସେହି ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ଗୁଜରାଟ ଜାଏଣ୍ଟସ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ନୂଆଦିଲ୍ଲୀରେ ଆଜି ଇଣ୍ଡିଆନ୍ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଚାଇନିଜ୍ ତାଇପେର ଲିନ୍ ଚୁନ୍ ଉଇ ଏବଂ ଭାରତର ଲକ୍ଷ୍ୟ ସେନ୍ଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ପୂର୍ବରୁ ଲକ୍ଷ୍ୟ ସେନ୍ ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ଜାପାନର କେଣ୍ଟା ନିଶିମୋଟାଙ୍କୁ ସିଧାସଳଖ 21-19, 21-10ରେ ପରାସ୍ତ କରିଥିଲେ। ଆଇସିସି ପୁରୁଷ 19 ବର୍ଗରୁ କମ୍ କ୍ରିକେଟ୍ ବିଶ୍ୱକପ୍ 2026ରେ ଗତକାଲି ଜିମ୍ବାୱେର ବୁଲାଗିୱାର କୁଇନ୍ସ ସ୍ପୋର୍ଟସ୍ କ୍ଲବ୍ରେ ଭାରତ ଉଦ୍ଘାଟନୀ ମ୍ୟାଚ୍ରେ ଆମେରିକାକୁ 6 ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆମେରିକା 35 ଓଭର 2ଟି ବଲ୍ରେ ମାତ୍ର 107 ରନ୍ କରିଥିଲା। ବର୍ଷା ଯୋଗୁଁ ଭାରତ 96 ରନ୍ର ସଂଶୋଧିତ ଲକ୍ଷ୍ୟକୁ ପିଛା କରି ବିଜୟ ହାସଲ କରିଥିଲା। ଭାରତ ଆସନ୍ତାକାଲି ଗ୍ରୁପ୍ ଇରେ ଦ୍ୱିତୀୟ ମ୍ୟାଚ୍ରେ ବାଂଲାଦେଶ ବିପକ୍ଷରେ ଖେଳିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
ଷ୍ଟାର୍ଟଅପ୍ ଇଣ୍ଡିଆକୁ ଆଜି ପୂରିଲା 10 ବର୍ଷ। ନୂଆଦିଲ୍ଲୀରେ ଉଦ୍ୟୋଗୀମାନଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଅର୍ଥନୀତି ପାଇଁ ଭାରତ ଏକ ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ୍ ସାଜିଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ରିପୋର୍ଟ। ରେଳଯାତ୍ରୀ ସେବା ସୁଗମ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି କେତେକ ବନ୍ଦେ ଭାରତ ସୁପର ଏକ୍ସପ୍ରେସ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ସମୟସୀମା ବୃଦ୍ଧି କଲେ ନିର୍ବାଚନ କମିଶନ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ 7 ୱିକେଟରେ ପରାସ୍ତ କଲା ୟୁପି ୱାରିୟର୍ସ। ସମ୍ବାଦ ଶେଷ ହେଲା।